ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତାରେ ରାଞ୍ଚିଠାରେ ହୋଇଛି ପୂର୍ବାଞ୍ଚଳ ପରିଷଦ ବୈଠକ। ମହିଳା ସଶକ୍ତିକରଣ ଆଉ ଶିଶୁ ସୁରକ୍ଷାକେ ରାଜ୍ୟ ସରକାର ଦେଉଛନ୍ ପ୍ରାଥମିକତା, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ସିଫାଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ 17 ନୂଆ ମତ୍ସ୍ୟ କ୍ଲଷ୍ଟରକେ କଲେ ଉଦ୍ଘାଟନ। ପୁରୀ ଦଲାଚକଟା ଘଟଣାଥି ଆଜି 2 ନମ୍ବର ଦିନେ ହେଲା ସାକ୍ଷ୍ୟ ଗ୍ରହଣ। ଆଉ ଗୁରୁଶିଷ୍ୟ ପରମ୍ପରାକେ ବଞ୍ଚାଇ ରଖବାର ଲକ୍ଷ୍ୟଥି ଆଜି ପାଳନ ହେଉଛେ ପବିତ୍ର ଗୁରୁ ପୂର୍ଣ୍ଣିମା। ଏଥର ପୂରା ଖବର। ଓଡ଼ିଶାନ ମହିଳା ସଶକ୍ତିକରଣ ଆଉ ଶିଶୁ ସୁରକ୍ଷାକେ ସରକାର ପ୍ରାଥମିକତା ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତାରେ ଝାଡ଼ଖଣ୍ଡର ରାଞ୍ଚିଠାରେ ହୋଇଥିବା 27 ନମ୍ବର ପୂର୍ବାଞ୍ଚଳ ପରିଷଦ ବୈଠକଥି ଯୋଗଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ମହିଳା ଆଉ ଶିଶୁମାନଙ୍କର ବିକାଶ ଲାଗି ବିଭାଗ ତରଫ ବହୁଟେ ପଦକ୍ଷେପ ନିଆଯାଇଛି। ସ୍ୱାସ୍ଥ୍ୟସେବା, ପୋଷଣ, ସୁରକ୍ଷା, ଶିକ୍ଷା ଆଉ ସଶକ୍ତିକରଣ ଇଥି ସାମିଲ ଅଛି। ଏହି ଆର୍ଥିକ ବର୍ଷରେ ମହିଳା ଆଉ ଶିଶୁ ବିକାଶ ଲାଗି 15,222,85,00,000 ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ରାଜ୍ୟ ସରକାରଙ୍କ ତରଫ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ପୁଷ୍ଟି ମିଶନ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ସୁଭଦ୍ରା ଯୋଜନା ଆଉ ଆମେ ପଢ଼ିବା, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ଆମର ଜାଗା ନବାଗିର୍ ଭିନ୍ ଭିନ୍ ଯୋଜନା ବାବଦେ ମୁଖ୍ୟମନ୍ତ୍ରୀ କହିଛନ୍। ବୈଠକଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଭିଲ୍ ଯୋଗ ଦେଇଛନ୍। ମାଛ ଚାଷୀମାନଙ୍କର ବିକାଶ ଆଉ ମାଛ ଚାଷ ଦିଗେ ସେମାନଙ୍କର ଅବଦାନକେ ସ୍ୱୀକୃତି ଦେବାର ଲକ୍ଷ୍ୟଥି ଆଜି ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଦେଶେ ମାଛ ଚାଷ କ୍ଷେତ୍ରଥି ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଆଉ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲ୍ଲୁ କୁନିହିଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି ଫିଲ୍ ଆଜି ଏହି ଦିବସ ପାଳନ କରାଯାଉଛି। ଏ ଅବସରରେ ଭୁବନେଶ୍ୱର ସିଫାଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କେନ୍ଦ୍ର ମତ୍ସ୍ୟ ପ୍ରାଣୀପାଳନ ଆଉ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ତରଫ ହୋଇଥିବା କାର୍ଯ୍ୟକ୍ରମଥି ବିଭାଗୀୟ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଆଭାସୀ ଜରିଏ ଯୋଗ ଦେଇକରି ମାଛ ଉତ୍ପାଦନକେ ଐତକାତୁର୍ତ୍ତି କରିବା ଲକ୍ଷ୍ୟଟି ସରକାରଙ୍କ ତରଫ ନିଆଯାଇଥିବା ପଦକ୍ଷେପ ବାବଦେ କହିଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ସିଂ 17 ନୂଆ ମତ୍ସ୍ୟ କ୍ଲଷ୍ଟରକେ ଉଦ୍ଘାଟନ କରିଛନ୍। ଇତାର ସହିତ 11 ରାଜ୍ୟନ 105 କୋଟି ଟଙ୍କାର 70 ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। କାର୍ଯ୍ୟକ୍ରମଥି ରାଜ୍ୟର ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇକରି ମଧୁର ପାନୀର ମାଛ ଚାଷ କ୍ଷେତ୍ରକେ ସରକାର ଇହାଦେ ତହକଉଛନ୍ ବୋଲି କହିଛନ୍। ଏହି କ୍ଷେତ୍ରଟି ଥିବା ସରକାରୀ ସବ୍ସିଡି ବାବଦେ ବିଲ୍ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍। ଡ୍ରାଇଭର ମହାସଂଘର ଆନ୍ଦୋଳନ ସମୟଥି ଜରୁରୀ ଦରବର କଳାବଜାରୀ କରୁଥିବା ବେପାରୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ସେ କହିଛନ୍, ରାଇଜେ ଭରପୁର ମାତ୍ରାଥି ଖାଇବାର ଦରବ ଆଉ ପେଟ୍ରୋଲ ଡିଜେଲ ମହଜୁଦ ରହିଛି। କେନ୍ସି ଭିଲ୍ ସ୍ଥିତିର ସାମ୍ନା କରବାର ଲାଗି ସରକାର ତୟାର ଅଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ସବୁ ତେଲ କମ୍ପାନୀର ଅଧିକାରୀମାନଙ୍କ ସଙ୍ଗେ ବୈଠକ କରିଲା ଉତ୍ତରୁ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ୟାର ଖୁବ୍ ଜଲ୍ଦି ସମାଧାନ କରବାରକେ ଚେଷ୍ଟା ଚାଲିଛି ବୋଲି କହିଛନ୍।
ଅତ୍ୟାବଶ୍ୟକ ଜିନିଷ ସବୁ ମହଜୁଦ ଅଛି, କିଏ କଳାବଜାରୀ କରେ କିଏ ଆଉ ଅସୁବିଧାରେ ପକେଇବାକୁ ଚେଷ୍ଟା କରେ ସରକାରଙ୍କୁ, ଆମର ମାନେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, କଡ଼ା ଦୃଷ୍ଟି ରଖିଛନ୍ତି ଅଧିକାରୀମାନେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଖାଦ୍ୟ ସଫିସିଏଣ୍ଟ ମହଜୁଦ ଅଛି, 15 ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆମ ପାଖରେ ମହଜୁଦ ଅଛି, ଖାଦ୍ୟର ଅଭାବ କିଛି ନାହିଁ। ତେଣୁ କୌଣସି ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
ସିଆଡ଼େ ତେଲର କୃତ୍ରିମ ଅଭାବ ସ୍ଥିତି ନାହିଁ ବନାବାରକେ ପେଟ୍ରୋଲିୟମ ସଂଘ ସମ୍ପାଦକ ସଞ୍ଜୟ ଲାଟ କହିଛନ୍। ପୁରୀ ରଥଯାତ୍ରା ଦଲାଚକଟା ଘଟଣାର ତଦନ୍ତ କରୁଥିବା ଉନ୍ନୟନ କମିଶନର ଅନୁପ ଗର୍ଗ ଆଜି 2 ନମ୍ବର ଦିନେ ପୁରୀଠାରେ ସାକ୍ଷ୍ୟ ଆଉ ତଥ୍ୟ ଗ୍ରହଣ କରିଛନ୍। ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଆଜି 3 ବଜେନୁ ସାକ୍ଷ୍ୟ ଗ୍ରହଣ ମୂଲ ହୋଇଛି। ସାକ୍ଷ୍ୟ ଦେବାରକେ 35 ଜଣ ପଞ୍ଜୀକରଣ କରିଥିବାର ବେଲ୍କେ ଖବର ଲେଖା ହେବାର ତ 10 ଜଣ ସାକ୍ଷ୍ୟ ଆଉ ତଥ୍ୟ ଦାଖଲ କରିଥିଲେ। ଗଲାକାଲି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଶ୍ରୀମତୀ ଗର୍ଗ ସାକ୍ଷ୍ୟ ଆଉ ତଥ୍ୟ ଗ୍ରହଣ କରିଥିଲେ। ଆଇବା 14 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2-ଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର ଆଉ କଟକଠାରେ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବେ। ରାଷ୍ଟ୍ରପତିଙ୍କର ଗସ୍ତକେ ନେଇକରି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆଜି କଟକର ଭିନ୍ ଭିନ୍ ଜାଗାନ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍। କାର୍ଯ୍ୟକ୍ରମ ସ୍ଥଳମାନଙ୍କର ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍। ଏ ଅବସରରେ ଭୁବନେଶ୍ୱର କଟକ ପୁଲିସ୍ କମିଶନର, କଟକ ଜିଲ୍ଲାପାଳ ଆଉ କଟକ ସହରାଞ୍ଚଳ ଜିଲ୍ଲା ଡିସିପିଙ୍କ ସହିତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଅଷାଢ଼ ପୁନି ଅବସରରେ ଆଜି ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକେ ବଞ୍ଚାଇ ରଖବାର ସହିତ ଶୈକ୍ଷିକ ପରିବେଶକେ ଆହୁରି ସୁନ୍ଦର କରିକିରି ସମାଜକେ ପ୍ରେରଣା ଦେବାର ଇ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ଇ ବାବଦେ ଗୋଟେ ରିପୋର୍ଟ।
ହିନ୍ଦୁ, ବୌଦ୍ଧ ଆଉ ଜୈନ ଧର୍ମାବଲମ୍ବୀମାନେ ଆଜି ବଡ଼ା ଉଷତ ଉଷ୍ଣାକିଥି ଗୁରୁ ପୂର୍ଣ୍ଣିମା ପାଳନ କରୁଛନ୍। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ହେଉଛନ୍ ପହିଲା ଗୁରୁ। ମାତ୍ର ହିନ୍ଦୁ ଋଷି ସାଧୁସନ୍ଥମାନେ ବ୍ୟାସଦେବଙ୍କୁ ଗୁରୁ ଭାବେ ପୂଜା କରସନ୍। ଗୁରୁ ପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ଲାଭ କରବାର ଆଉ କୃତଜ୍ଞତା ଦେବାର ପରବ। ଶିଷ୍ୟମାନଙ୍କର ଜୀବନ ଗଢ଼ବାର ଲାଗି ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଷ୍ୟଙ୍କର ଭିତରେ ଆତ୍ମବିଶ୍ୱାସ ବଢ଼ାବାର ଦିଗେ ଗୁରୁ ଉଲ୍ଲେଖନୀୟ ଭାବେ ମାର୍ଗଦର୍ଶନ କରସନ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇକରି କହିଛନ୍, ଜୀବନର ସବୁ କ୍ଷେତ୍ରଥି ଭିନ୍ ଭିନ୍ ରୂପେ ଗୁରୁମାନଙ୍କର ଭୂମିକା ଅତୁଳନୀୟ। ଶିକ୍ଷାଗୁରୁ, ଦୀକ୍ଷାଗୁରୁ ଆଉ କର୍ମଗୁରୁଙ୍କୁ ଶ୍ରୀ ମାଝି ପ୍ରଣାମ ଜଣାଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ଜ୍ଞାନ ପରମ୍ପରାଥି ଗୁରୁଙ୍କୁ ଜୀବନର ପଥ ପ୍ରଦର୍ଶକ, ମୂଲ୍ୟବୋଧର ବାହକ ଆଉ ରାଷ୍ଟ୍ର ନିର୍ମାଣର ନିର୍ଦ୍ଦେଶକ ବୋଲି କହିଛନ୍। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଛି। ଗୁରୁ ଶିଷ୍ୟ ପରମ୍ପରାକେ ବଞ୍ଚାଇ ରଖବାର ଲକ୍ଷ୍ୟଥି ଜିଲ୍ଲାର ଶିକ୍ଷାନୁଷ୍ଠାନ ସହିତ କଳା ଆଉ ସଙ୍ଗୀତ ଅନୁଷ୍ଠାନମାନଙ୍କେ ଗୁରୁ ପୂଜନ ପରବ ହୋଇଯାଇଛି। ରାଜ୍ୟ ନୂଆ ସଡ଼କ ନୀତି 2025 ଲାଗୁ କରାଯାଇଛି। ନୂଆ ସଡ଼କ ନୀତିକେ କାର୍ଯ୍ୟକାରୀ କରବାରକେ ନେଇକରି ସବୁ ଜିଲ୍ଲାପାଳଙ୍କୁ ପୂର୍ତ୍ତ ବିଭାଗ ତରଫରୁ ଜଣାଇ ଦିଆଯାଇଛି। ଆନୁଷଙ୍ଗିକ ବିଭାଗମାନଙ୍କର ସହିତ ମାର୍ଗଦର୍ଶିକା ଅନୁସାରେ ତାଲମେଲ ରଖିକରି କାମ କରବାରକେ ବିଭାଗ ତରଫରୁ କୁହାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲାର ବନ୍ୟା ନୁକସାନ ସ୍ଥିତିର ମୁକାବିଲା କରିଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲାର ବନ୍ୟା ନୁକସାନ ସ୍ଥିତିର ସମୀକ୍ଷା କରିଛନ୍। ଆଜି ମଧ୍ୟାହ୍ନେ ଜିଲ୍ଲାର ବ୍ରଜରାଜନଗର, କୁତାବଗା, ରେମଚା, ଇଟାଭଟା, ରାଜପୁର, ଦେଓଗାଁ ଇଲାକାକେ ଯାଇକରି ବର୍ଷା ପ୍ରଭାବିତ ଇଲାକାର ସ୍ଥିତିର ସମୀକ୍ଷା କରିଛନ୍। ଲୋକଙ୍କ ସଙ୍ଗେ କଥାବାର୍ତ୍ତା କରବାର ସହିତ ଚାଷବାସ, ଜମି, ଘରଦ୍ୱାର ନୁକସାନ ବାବଦେ ତୁର୍ତ୍ତି ଆକଳନ କରିକି ରିପୋର୍ଟ ଦେବାରକେ ମନ୍ତ୍ରୀ ଶ୍ରୀ ପୂଜାରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୁକସାନ ରିପୋର୍ଟ ଆସିଲା ଉତ୍ତରୁ ପ୍ରଭାବିତ ଲୋକଙ୍କର ଏକାଉଣ୍ଟ ନମ୍ବରକେ 1000 ଟଙ୍କା ପଠାଯିବା ବୋଲି ମନ୍ତ୍ରୀ କହିଛନ୍। ଏ ଅବସରରେ ରାଜସ୍ୱ ମନ୍ତ୍ରୀଙ୍କ ସଙ୍ଗେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ମତ୍ସ୍ୟ ଫାର୍ମଠାରେ ପ୍ରଜନନ ଲାଗି ଟିକାକରଣ କାର୍ଯ୍ୟକ୍ରମ ହୋଇଯାଇଛି। ପହିଲା କ୍ଷେପେ ଆଜି 60 କିଲୋଗ୍ରାମ ଭାକୁର ମାଛ ଜାଁଳ ପ୍ରଜନନ ଲାଗି ଟିକାକରଣ କରାଯାଇଛି। 3ଟା କି 4ଟା କ୍ଷେପେ ଏ ଟିକାକରଣ କରାଯିବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଶୋକ କୁମାରଙ୍କ ଦେଖରେଖଟି ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମାଛ ଚାଷ ଜରିଏ କମ୍ ଟଙ୍କା ବିନିଯୋଗ କରିକି ଅତକା ଲାଭ ପାଇବାରକେ ମୁଖ୍ୟ ଅତିଥି ଜୁଆନ ପିଲା ଟୁକେଲମାନଙ୍କୁ ପରାମର୍ଶ ଦେଇଛନ୍ତି। ସେନ୍ତା ମାଛ ଚାଷୀମାନେ ନୂଆ ଜ୍ଞାନକୌଶଳ ଅପନେଇକରି ତଲିଆ ଜମିନ ମାଛ ଚାଷ କରବାରକେ ବିଲ୍ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଭାରତୀୟ ନ୍ୟାୟ ସଂହିତା ଉପରେ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଥି ଆରକ୍ଷୀ ଅଧୀକ୍ଷକ ଜିଆର୍ ରାଘବେନ୍ଦ୍ର ରେଡ୍ଡି ଯୋଗ ଦେଇକରି ପୁଲିସ୍ କର୍ମଚାରୀମାନେ ନୂଆ ନ୍ୟାୟ ସଂହିତା ବାବଦେ ଜାଣବାର ଜରୁରୀ ଆଏ ବୋଲି କହିଥିଲେ। ପୁଲିସ୍ କର୍ମଚାରୀମାନେ ଏ ବାବଦେ ସଚେତନ ହେଲେ ଅପରାଧ ନିୟନ୍ତ୍ରଣ ସୁନିଶ୍ଚିତ ହୋଇପାରବା ବୋଲି ସେ କହିଛନ୍। 64 ନମ୍ବର ଆନ୍ତଃ ଜିଲ୍ଲା ସାହାଣୀ କପ୍ ଟୁର୍ଣ୍ଣାମେଣ୍ଟ ଇ ବଛର ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ ହେବା। ଓଡ଼ିଶା ଫୁଟବଲ ସଂଘ ତରଫୁ ଆଇବା 16 ତାରିଖନୁ ଟୁର୍ଣ୍ଣାମେଣ୍ଟ ମୂଲ ହେବା। ଇଥି 9ଟା ଜିଲ୍ଲାନୁ ଭିନ୍ ଭିନ୍ ଫୁଟବଲ ଦଳ ଭାଗ ନେବେ। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଏ ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ପାଖର ଇଲାକା ଉପରେ ଘୂର୍ଣ୍ଣିବଲୟର ପ୍ରଭାବଥି ବଙ୍ଗୋପସାଗରନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ଆଇବା 5 ତାରିଖ ତକ ରାଜ୍ୟ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 17ଟା ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରନୁ ଆଜି 16ଟା ଗେଟ୍ ଦେଇକରି ବର୍ଡ ପାଣି ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସଂଧ୍ୟାର 6 ବଜେ ତକ ଜଳଭଣ୍ଡାର କେ ଫି ସେକେଣ୍ଡଟି 2,28,028 ଘନଫୁଟ ପାଇନ୍ ଆସୁଥିବାର ବେଳେ 2,67,922 ଘନଫୁଟ ପାଇନ୍ ଛଡ଼ାଯାଉଛି। ଏ ସମୟଥି ଜଳଭଣ୍ଡାର ଜଳସ୍ତର 604.89 ଫୁଟ ରହିଛି। ସେ ମୁଖ୍ୟ ଖବର ଫେରଖେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ରାଞ୍ଚିଠାରେ ହୋଇଛି ପୂର୍ବାଞ୍ଚଳ ପରିଷଦ ବୈଠକ। ମହିଳା ସଶକ୍ତିକରଣ ଆଉ ଶିଶୁ ସୁରକ୍ଷାକେ ରାଜ୍ୟ ସରକାର ଦେଉଛନ୍ତି ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ସିଫାଠାରେ ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ 17ଟା ନୂଆ ମତ୍ସ୍ୟ କ୍ଲଷ୍ଟରକେ କଲେ ଉଦ୍ଘାଟନ। ଗୁରୁ ଶିଷ୍ୟ ପରମ୍ପରାକେ ବଞ୍ଚାଇ ରଖବାର ଲକ୍ଷ୍ୟଥି ଆଜି ପାଳନ ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।